ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଭାରତ ଓ ଆଙ୍ଗୋଲା ମଧ୍ୟରେ ନୂଆଦିଲ୍ଲୀଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ. ଆତଙ୍କବାଦ ଏବଂ ଏହାର ପ୍ରୋହାହନ ପ୍ରଦାନକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ. ଗଣମାଧ୍ୟମ ମନୋରଞ୍ଜନ କ୍ଷେତ୍ରରେ 7 ବିଶ୍ୱସ୍ତରୀୟ କମ୍ପାନୀ ସହିତ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର. ଗଣମାଧ୍ୟମ ସ୍ୱାଧୀନତା ସପକ୍ଷରେ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ଦିବସ. ଗୋଆରେ ଲାଇରାଇ ଯାତ୍ରା ମହୋତ୍ସବରେ ଦଳାଚକଟାରେ 6 ମୃତ୍ୟୁ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଙ୍ଗୋଲା ରାଷ୍ଟ୍ରପତି ଜୋଆଓ ମାନୁଏଲ୍ ଗୋନ୍ସାଲ୍ଭେସ୍ ଲୋରେଙ୍କାଙ୍କ ମଧ୍ୟରେ ନୂଆଦିଲ୍ଲୀଠାରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି. ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. କୃଷି, ପାରମ୍ପରିକ ଔଷଧ ଏବଂ ସଂସ୍କୃତି କ୍ଷେତ୍ରରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି. ଆଲୋଚନା ବୈଠକ ପରେ ପ୍ରଧାନମନ୍ତ୍ରୀ ମିଳିତ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ଆତଙ୍କବାଦ ଏବଂ ଏହାର ପ୍ରୋହାହନ ପ୍ରଦାନକାରୀଙ୍କ ବିରୁଦ୍ଧରେ ଭାରତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରତିବଦ୍ଧ. ସୀମାପାର ଆତଙ୍କବାଦ ବିରୁଦ୍ଧରେ ଆଙ୍ଗୋଲାର ସହଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି।
पहलगाम में हुए आतंकी हमले में मारे गए लोगों के प्रति राष्ट्रपति लोरेंसो और अंगोला की संवेदनाओं के लिए मैं उनका आभार व्यक्त किया। वी आर कमिटेड टू टेक फर्म एंड डिसिसिव एक्शन अगेंस्ट टेररिस्ट एंड दोज हु सपोर्ट देम। वी थैंक अंगोला फॉर देयर सपोर्ट इन अवर फाइट अगेंस्ट क्रॉस बॉर्डर टेररिज्म।
ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଆଙ୍ଗୋଲାର ପ୍ରତିରକ୍ଷା ବାହିନୀକୁ ତାଲିମ ପ୍ରଦାନ କରିବାକୁ ଭାରତ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତିନିଦିନିଆ ଭାରତ ଗସ୍ତରେ ଆସି ଆଙ୍ଗୋଲା ରାଷ୍ଟ୍ରପତି ଗତକାଲି ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ତାଙ୍କ ସହ ସେଠାକାର ମନ୍ତ୍ରିମଣ୍ଡଳର ସଦସ୍ୟ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ଗଣମାଧ୍ୟମ ସଂସ୍ଥାର ଏକ ଉଚ୍ଚ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଭବନଠାରେ ଆଙ୍ଗୋଲା ରାଷ୍ଟ୍ରପତିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପୂର୍ବାହ୍ନରେ ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ରାଷ୍ଟ୍ରପତି ଲୋରେଙ୍କୋଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଆଜି ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ଏହି ଅବସରରେ ତାଙ୍କ ସମ୍ମାନାର୍ଥେ ଏକ ଭୋଜିର ଆୟୋଜନ ମଧ୍ୟ କରାଯାଇଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ରାଷ୍ଟ୍ରପତି ଲୋରେଙ୍କୋ କହିଛନ୍ତି, 38 ବର୍ଷ ପରେ ଭାରତକୁ ତାଙ୍କର ପ୍ରଥମ ଗସ୍ତ ଆଙ୍ଗୋଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ଅଧିକ ସୁଦୃଢ଼ କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପତି ଲୋରେଙ୍କୋ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଚଳିତ ବର୍ଷ ଭାରତ ଏବଂ ଆଙ୍ଗୋଲା କୂଟନୈତିକ ସମ୍ପର୍କର 40ତମ ବାର୍ଷିକୀ ପାଳନ କରୁଛି। ରାଷ୍ଟ୍ରପତି ଲୋରେଙ୍କୋ ନୂଆଦିଲ୍ଲୀଠାରେ ଆସନ୍ତାକାଲି ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତ 2023-24 ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $4 ବିଲିୟନରେ ପହଞ୍ଚିଥିଲା। ଦ୍ୱିପାକ୍ଷିକ ସମ୍ପର୍କ, ଭାଗିଦାରିତା, ଦକ୍ଷତା ବୃଦ୍ଧି ଏବଂ ପ୍ରତିରକ୍ଷା ସମ୍ପର୍କ ଆଡ଼କୁ କ୍ରମଶଃ ଏହା ସମ୍ପ୍ରସାରିତ ହେଉଛି। ମିଳିତ ଜାତିସଂଘ ସମେତ ବିଭିନ୍ନ ବହୁପକ୍ଷ ସମ୍ମିଳନୀରେ ଉଭୟ ଦେଶ ପରସ୍କରର ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି। ଗଣମାଧ୍ୟମ ମନୋରଞ୍ଜନ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଅନେକ ବୈଷୟିକ ସଂସ୍ଥା ଏ ଦିଗରେ ଭାରତ ସହ ମିଶି କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗୁଗୁଲ, ମେଟା ଏବଂ ମାଇକ୍ରୋସଫ୍ଟ ସମେତ 7 ବିଶ୍ୱସ୍ତରୀୟ କମ୍ପାନୀ ଆଜି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ମୁମ୍ବାଇଠାରେ ଚାଲିଥିବା ୱେବ୍ସ ଶିଖର ସମ୍ମିଳନୀରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 400 କୋଟି ବ୍ୟୟରେ ଆଇଆଇସିଟି ମୁମ୍ବାଇରେ ପ୍ରତିଷ୍ଠା କରାଯିବ। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଆଗାମୀ ଦିନରେ ଆଇଆଇଟି ଏବଂ ଆଇଆଇଏମ୍ ଭଳି ଆଇଆଇସିଟି ଗଣମାଧ୍ୟମ ମନୋରଞ୍ଜନ କ୍ଷେତ୍ରରେ ଏକ ଢାଞ୍ଚା ଗଢ଼ିତୋଳିବାରେ ସହାୟକ ହୋଇପାରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ଆଇଆଇସିଟି ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସର ଜାତୀୟ ହବ୍ରେ ପରିଣତ ହେବାକୁ ଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗଣମାଧ୍ୟମ ସ୍ୱାଧୀନତା ସପକ୍ଷରେ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ପ୍ରେସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ନୂତନ ଦୃଢ଼ ଦୁନିଆରେ ରିପୋର୍ଟିଂ, ଗଣମାଧ୍ୟମ ସ୍ୱାଧୀନତା ଏବଂ ଏହା ଉପରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ। ସାମ୍ବାଦିକତା, ଗଣମାଧ୍ୟମ ଏବଂ ପ୍ରେସ୍ ସ୍ୱାଧୀନତାରେ କୃତ୍ରିମ ବୁଦ୍ଧିମତାର ଦ୍ରୁତ ଅଭିବୃଦ୍ଧି ଓ ବ୍ୟବହାରକୁ ଏହି ବିଷୟବସ୍ତୁ ଆଲୋକପାତ କରୁଛି। 1991 ୟୁନେସ୍କୋର ସାଧାରଣ ପରିଷଦର 26ତମ ଅଧିବେଶନରେ ଗୃହୀତ ସୁପାରିଶ ଆଧାରରେ 1993 ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ ଘୋଷଣା କରାଯାଇଥିଲା। ତେବେ ଏହି ଦିବସ ପାଳନ କରାଯିବାର ନିଷ୍ପତ୍ତି ପୂର୍ବରୁ ୱିଣ୍ଡହୋକ୍ ଘୋଷଣାନାମାକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଆଫ୍ରିକାର ୱିଣ୍ଡହୋକ୍ ଘୋଷଣାନାମାକୁ ମୁକ୍ତ, ଅବାଧ ଏବଂ ବହୁବାଦୀ ପ୍ରେସ୍ ବା ଗଣମାଧ୍ୟମ ବିକାଶ ପାଇଁ ଉଦ୍ଦିଷ୍ଟ ରହିଥିଲା। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ ଦେଶରେ କମ୍ୟୁନିଟି ରେଡିଓ ଦ୍ୱାରା ଗ୍ରହଣ କରାଯାଉଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ୱେବ୍ ଶିଖର ସମ୍ମିଳନୀରେ ଆଜି କମ୍ୟୁନିଟି ରେଡିଓ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ସେ ଏହା କହିଛନ୍ତି। କମ୍ୟୁନିଟି ରେଡିଓ ଆମ ପରମ୍ପରାକୁ ପ୍ରୋହାହନ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ସମାଜ ପ୍ରତି ସମର୍ପଣ ଏବଂ ପ୍ରତିବଦ୍ଧତାକୁ କମ୍ୟୁନିଟି ରେଡିଓ ପ୍ରତିପାଦନ କରୁଛି ବୋଲି ଡକ୍ଟର ମୁରୁଗାନ୍ କହିଛନ୍ତି। ଏହି ଅଧିବେଶନରେ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଉପସ୍ଥିତ ଥିଲେ। ଏହି ଅବସରରେ ଡକ୍ଟର ମୁରୁଗାନ୍ 10ମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ପ୍ରଦାନ କରିଥିଲେ। ବିହାରର ମୟୂର କଳାକେନ୍ଦ୍ରର ରେଡିଓ ମୟୂର ବିଷୟଗତ ପୁରସ୍କାର ବର୍ଗରେ ଟେକ୍ ସଖୀ କାର୍ଯ୍ୟକ୍ରମ ପାଇଁ ପ୍ରଥମ ପୁରସ୍କାର ହାସଲ କରିଛି। ଗୋଆରେ ଆଜି ଶ୍ରୀ ଲାଇରାଇ ଯାତ୍ରା ମହୋତ୍ସବରେ ଦଳାଚକଟାରେ 6 ଜଣଙ୍କର ମୃତ୍ୟୁ ହୋଇଛି, 80ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ବିଚୋଲିମ୍ ଅନ୍ତର୍ଗତ ସିରଗାଓ ଗ୍ରାମଠାରେ ଆଜି ସକାଳେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିଲା। ଶହ ଶହ ବର୍ଷ ଧରି ଏହି ମନ୍ଦିରରେ ପରମ୍ପରା ଚାଲିଆସୁଛି। ଏହି କାର୍ଯ୍ୟକ୍ରମ ବେଳେ ଶ୍ରଦ୍ଧାଳୁଙ୍କର ଭିଡ଼ ଦୃଷ୍ଟିରୁ ଦଳାଚକଟା ହୋଇଥିଲା। ଆହତଙ୍କୁ ମାପୁସା ଜିଲ୍ଲା ଡାକ୍ତରଖାନା ଏବଂ ଗୋଆ ମେଡିକାଲ କଲେଜ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ଡାକ୍ତରଖାନାରେ ଆହତଙ୍କୁ ଭେଟି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି,
इस इंसिडेंट्स के बारे में प्राइम मिनिस्टर नरेंद्र मोदी जी ने मुझे आज सुबह सुबह ही फोन लगाया। इंसिडेंट्स की पूरी उन्होंने पूछताछ की, सपोर्ट देने की भी उन्होंने कहा, सेंटर से भी वो देने का कहा, लेकिन हम पूरी तरह से सभी की ट्रीटमेंट और बाकी व्यवस्था कर रहे हैं। जो इंसिडेंट हुआ है उसकी इंक्वायरी करने के लिए SP नॉर्थ और कलेक्टर बोथ उसकी एक्चुअल इंक्वायरी कर रहे हैं। सरकार के 3 दिन के कार्यक्रम हम रद्द कर रहे हैं।
ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ଶୋକବାର୍ତ୍ତାରେ ସେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। 5ରୁ 18 ବର୍ଷ ବୟସ୍କ ପିଲାଙ୍କ ପାଇଁ ଏଥିପାଇଁ ଆବେଦନ କରାଯାଇପାରିବ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ହେଉଛି ଏକ ସମ୍ମାନଜନକ ଜାତୀୟସ୍ତରୀୟ ପୁରସ୍କାର ଯାହା ଦେଶର ଶିଶୁଙ୍କ ଅସାଧାରଣ ଉପଲବ୍ଧିକୁ ସ୍ୱୀକୃତି ପ୍ରଦାନ କରିଥାଏ। ପ୍ରତିବର୍ଷ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାହସିକତା, ସମାଜସେବା, ପରିବେଶ, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ପିଲାଙ୍କୁ ଏଥିପାଇଁ ମନୋନୀତ କରାଯାଇଥାଏ। ଆବେଦନପତ୍ର awards.gov.in ସରକାରୀ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଦାଖଲ କରାଯାଇପାରିବ। କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏହି ପୁରସ୍କାର ପାଇଁ ପିଲାଙ୍କର ନାମାଙ୍କନ ପତ୍ର ଦାଖଲ କରିପାରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବିର ଅମୃତସର ଆଞ୍ଚଳିକ ୟୁନିଟ୍ 4ଟି ରାଜ୍ୟରେ ଗତ 4 ମାସ ଧରି ଚାଲିଥିବା ଅଭିଯାନ ଜରିଆରେ ଡ୍ରଗ୍ସ ଡାଇଭରସନ୍ କ୍ୟାଟିଲ୍କୁ ନଷ୍ଟ କରିଛି। ଏଥିରେ 547 କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ 15 ଜଣଙ୍କୁ ଗିରଫ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ଏନ୍ସିବିକୁ ଅଭିନନ୍ଦନ ଜଣାଇ କହିଛନ୍ତି, ଭାରତ ନିଶାଦ୍ରବ୍ୟ କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ନିଶାମୁକ୍ତ ଭାରତ ଗଠନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ଶ୍ରୀ ଶାହା କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଭାରତ ଓ ଆଙ୍ଗୋଲା ମଧ୍ୟରେ ନୂଆଦିଲ୍ଲୀଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ। ଗଣମାଧ୍ୟମ ମନୋରଞ୍ଜନ କ୍ଷେତ୍ରରେ 7ଟି ବିଶ୍ୱସ୍ତରୀୟ କମ୍ପାନୀ ସହିତ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଗୋଆରେ ଲାଇରାଇ ଯାତ୍ରା ମହୋତ୍ସବରେ ଦଳାଚକଟାରେ 6 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।